ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଜ୍ୟ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାର ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକେ ମିଶାଇକରି ଗୋଟିଏ ବୋର୍ଡ ଗଠନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ଖୁବ୍ ଜଲ୍ଦି 10 ଶ୍ରେଣୀ ତକ୍ ସବୁ ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ପାଠପଢ଼ା ବହି ଯୋଗାଇ ଦିଆଯିବା। ନୂଆ ଶିକ୍ଷାନୀତି ଅନୁସାରେ 3 ବର୍ଷ ଭିତରେ ପାଖାପାଖି 45,000 ନୂଆ ଶିକ୍ଷକ ପଦବୀ ସୃଷ୍ଟି କରାଯିବା। ନିଯୁକ୍ତି ପାଇଥିବା ସ୍କିମାଟିକ୍ ପ୍ରାଥମିକ ଶିକ୍ଷକମାନଙ୍କୁ ଖୁବ୍ ଜଲ୍ଦି ନିୟମିତ କରାଯିବା। କୋରାପୁଟନ ବହୁଭାଷା ଶିକ୍ଷା କେନ୍ଦ୍ର ସ୍ଥାପନା କରାଯିବା କେଭିଲ ମୁଖ୍ୟମନ୍ତ୍ରୀ ଅବସରରେ ଘୋଷଣା କରିଛନ୍। ଭୁବନେଶ୍ୱରଠାରେ ଆଜି ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତି ବିଦ୍ୟା ସାମର୍ଥ୍ୟ ହବ୍ ଭାରତ ନେତ୍ର ଶୁଭାରମ୍ଭ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାର ଶୁଭାରମ୍ଭ କରିବେ। ଏହି କେନ୍ଦ୍ର ବିଶ୍ୱସ୍ତରୀୟ ତାଲିମ ଜ୍ଞାନ ଆଦାନ ପ୍ରଦାନ ନୂଆ ସୃଜନ ଆଉ ସାମର୍ଥ୍ୟ ଭାବେ ରାଇଜେ କାମ କରିବା। ଇତାର ଜରିଏ 7,000 ସ୍ନାତକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗ ତରଫରୁ କୁହାଯାଇଛି। ସଂସଦ ମୌସୁମୀ ଅଧିବେଶନର ପହିଲା ଖେପ ଗଲାକାଲି ଶେଷ ହୋଇଛି। ଏ ଅଧିବେଶନର 31 କାର୍ଯ୍ୟଦିବସ ଭିତରୁ 21 ବୈଠକ ହୋଇଥିଲା। ଏ ସମୟଥି ଭିନ୍ ଭିନ୍ ବିଷୟକେ ନେଇକରି ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଭିତରେ ଲୋକସଭାନ 12 ଓ ରାଜ୍ୟସଭାନ 15 ବିଲ୍ ଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର 2 କ୍ଷେପଥି ଜଳ ବିଭାଜିକା ଅଧୀନଥି ପାଣ୍ଠି ବ୍ୟବହାର କରବାର ଦିଗେ ଓଡ଼ିଶା ସାରା ଦେଶେ ଭଲ ପ୍ରଦର୍ଶନ କରିଥିବାନୁ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଶଂସା କରିଛନ୍। ଗଲାକାଲି ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳନ ଜଳ ବିଭାଜିକା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାମକାଜର ଆଭାସୀ ଜରିଏ ସମୀକ୍ଷା କରିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟକେ ପ୍ରଶଂସା କରିଛନ୍। ଯୋଜନାଥି ଅନୁମୋଦିତ ପାଣ୍ଠିର 83% ଓଡ଼ିଶା ବ୍ୟବହାର କରିଛି। ବୈଠକଥି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ରାଜ୍ୟର ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଲାକାଲି ଲୋକସେବା ଭବନର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ଆଜିର ନକ୍ଷତ୍ରଦର୍ଶୀ ଆଇବାକାଲି ମହାକାଶଚାରୀ ଶୀର୍ଷକ ଥି ଏ ସଂସ୍କରଣ ମୂଲ କରାଯାଇଛି। କାର୍ଯ୍ୟକ୍ରମ ଜରିଏ ଭିନ୍ ଭିନ୍ ଜିଲ୍ଲା ବ୍ଲକ ସ୍ତରନୁ 6-10 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଭିତରେ ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର ପ୍ରତିଯୋଗିତା କରାଯିବା। ସେନୁ ବଛା ହୋଇକରି ଛାତ୍ରଛାତ୍ରୀମାନେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନକେ ଯାଇକରି ସିଧାସଳଖ ମହାକାଶ ବିଜ୍ଞାନ ବାବଦେ ଶିଖିପାରିବେ। ଆଇବା 31 ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାର ଆଉ 9 ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଏନ୍ଏସ୍ସି ଘୋଷଣା କରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ସେ କହିଛନ୍, ସହରୀକରଣ ଅଭିବୃଦ୍ଧି ଦିଗେ ଅଲଗା ରାଜ୍ୟମାନଙ୍କର ଅପେକ୍ଷା ଓଡ଼ିଶା ବହୁତ ପଛେ ଅଛେ। ଇତାକେ ନଜରଥି ରଖିକରି ଆଉ ରାଇଜେ ସହରୀକରଣ ବଢ଼ାବାର ଲାଗି 21 ଏନ୍ଏସ୍ସି ଗଠନ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତାର୍ ଭିତରୁ 12 ଏନ୍ଏସ୍ସି ଗଠନ ନେଇକରି ବିଜ୍ଞପ୍ତି ବାହାରି ସାରିଛି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍। ଓଡ଼ିଶାର ପର୍ଯ୍ୟଟନର ବିକାଶ ଐତିହ୍ୟ ସଂରକ୍ଷଣ ଆର୍ ପର୍ଯ୍ୟଟନ ବିବିଧତାକେ ବିଶ୍ୱସ୍ତରରେ ପହଞ୍ଚାବାର ଲକ୍ଷ୍ୟଟି ରାଜ୍ୟ ପର୍ଯ୍ୟଟନ ବିଭାଗ 3 ରାଜିନାମା ସ୍ୱାକ୍ଷର କରିଛି। ଆଇଆଇଟି ମାଡ୍ରାସ୍ କୁଆନ ଥିବା ଜାତୀୟ ଜଳ କ୍ରୀଡ଼ା ପ୍ରତିଷ୍ଠାନ ଆର୍ ଅନ୍ତର୍ଜାତୀୟ ବୁଦ୍ଧ ଧର୍ମ ଫାଉଣ୍ଡେସନ ଭିତରେ ଏହି 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ସଂସଦନ ଗଲାକାଲି ଅନ୍ଲାଇନ୍ ଗେମିଂ ପ୍ରସାର ଆର୍ ନିୟନ୍ତ୍ରଣ ବିଧେୟକ 2025 ପାରିତ ହୋଇଛି। ଏହି ବିଲ୍ କ୍ରୀଡ଼ା ଆଉ ଅନ୍ଲାଇନ୍ ସାମାଜିକ ଖେଲ୍କେ ତହକାବାର ସହିତ ଆର୍ଥିକ କାରବାର ବିଜ୍ଞାପନ ବାଗିର ଜିନିଷ୍ନୁ ଲୁକ୍କୁ ସୁରକ୍ଷା ଦେବା। ବିଲ୍କେ ସ୍ୱାଗତ କରିକରି କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ସନ୍ତୋଷ ସିଂହଦେଓ କହିଛନ୍,
ଅନ୍ଲାଇନ୍ ଗେମିଂ ପ୍ଲାଟଫର୍ମ ଉପରେ ଯେଉଁ ପ୍ରକାର କଟକଣା ଆଣିଛନ୍ତି, ଯେଉଁ ବିଲ୍ଟା କେନ୍ଦ୍ର ସରକାର ଲାଗୁ କରିଛନ୍ତି, ଏହା ନିହାତି ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ବହୁତ ପୂର୍ବରୁ ହିଁ ହେବାର ଥିଲା। ଆମ ଭାରତବର୍ଷରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ 80% କେବଳ ଯୁବଗୋଷ୍ଠୀ ଓ ନାବାଳକମାନେ ରହିଯାଇଛନ୍ତି, ଯେଉଁ କାରଣରୁ ସେମାନେ ଏ ଅନ୍ଲାଇନ୍ ଗେମିଂର ପରିବେଶରେ ବହୁତ ଶୀଘ୍ର ପଳାଇ ଆସୁଥିଲେ ଆଉ ସେମାନଙ୍କୁ ଏଇ ଜିନିଷଟା ଏଇଭଳି ମାଡ଼ି ବସିଥିଲା ଯେକି ସେମାନଙ୍କର ପୁରା ଜୀବନଟା ପ୍ରଭାବିତ ହେଉଥିଲା। ନାବାଳକମାନେ ମାନସିକ ସ୍ତରରେ ବି ବହୁତ କ୍ଷତିଗ୍ରସ୍ତ ହେଉଥିଲେ। ଏହା ନିହାତି ସ୍ୱାଗତଯୋଗ୍ୟ ପଦକ୍ଷେପ।
ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ବଲେ ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ସହିତ ରାଜ୍ୟର 15 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।